ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳ ଖବରରେ ଆପଣଙ୍କୁ ସ୍ୱାଗତ। ତାଲା ଭାଙ୍ଗି ସ୍କୁଲରେ ପାଠ ପଢାଅ, ଧର୍ମଘଟ ପରିପ୍ରେକ୍ଷୀରେ ହାଇକୋର୍ଟର ରାୟ। ସ୍କୁଲରେ ତାଲା ପଡିଥିଲେ ତାକୁ ଭାଙ୍ଗି ପିଲାଙ୍କୁ ପାଠ ପଢାଅ। ବ୍ଲକ ଗ୍ରାଣ୍ଡ ଶିକ୍ଷକ ଧର୍ମଘଟ ଯୋଗୁଁ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହେଉଥିବା ଦର୍ଶାଇ ଦାୟର ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏହି ପ୍ରକାର ନିର୍ଦ୍ଦେଶ ଦେଇଛନ୍ତି। ଓଆରପି ସରକାରଙ୍କ ପ୍ରସ୍ତାବରେ ଆନ୍ଦୋଳନକାରୀ ୱାନ୍ ର୍ୟାଙ୍କ ୱାନ୍ ପେନ୍ସନ୍ ମାମଲାରେ ଆନ୍ଦୋଳନକାରୀ ରଖିଥିବା ପୂର୍ବ ସେନା କର୍ମଚାରୀମାନେ ଏବେ ସରକାରଙ୍କ ପ୍ରସ୍ତାବ ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କେତେକ କଠିନ ଓ ଜଟିଳ ସର୍ତ୍ତ ହଟାଇବା ପାଇଁ ସରକାର ପ୍ରୟାସ ଜାରି ରଖିଥିବା ବେଳେ ସରକାରଙ୍କୁ ଏଥିରେ ସମର୍ଥନ କରିବା ପାଇଁ ପୂର୍ବ ସେନା କର୍ମଚାରୀ ନିଷ୍ପତ୍ତି ନେଇଛନ୍ତି। ଶୀଘ୍ର ମିଳିବା ସୁଇସ୍ ବ୍ୟାଙ୍କର ତଥ୍ୟ, ସ୍ୱିଜରଲ୍ୟାଣ୍ଡ ସରକାର କରୁଛନ୍ତି ଆଇନରେ ଆବଶ୍ୟକ ସଂଶୋଧନ। ସୁଇସ୍ ବ୍ୟାଙ୍କରେ ଭାରତୀୟମାନେ ଗଚ୍ଛିତ ରଖିଥିବା କଳାଧନକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଉଦ୍ୟମ ଜାରି ରଖିଥିବାର ଏହି ପ୍ରକ୍ରିୟା ଖୁବ୍ ଶୀଘ୍ର ମିଳିବ। ସ୍ୱିଜରଲ୍ୟାଣ୍ଡ ପକ୍ଷରୁ ଘୋଷଣା କରାଯାଇଛି ଯେ ଟିକସ ଠକଙ୍କୁ ଧରିବା ପାଇଁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଯେଉଁ ସୂଚନା ମଗାଯାଇଛି ତାହା ଖୁବ୍ ଶୀଘ୍ର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ସିଇଓ, ବେଦାନ୍ତ ରିସୋର୍ସର ସିଇଓ ଟମ୍ ଆଲବାନିକ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କମ୍ପାନୀର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ସାରା ବିଶ୍ୱରେ ଆଲୁମିନିୟମର ଦର ନିମ୍ନ ସ୍ତରରେ ରହିଥିବା ବେଳେ କମ୍ପାନୀ କିଭଳି ଅସୁବିଧାର ସମ୍ମୁଖୀନ ହୋଇଛି ତାହା ସେ ଜଣାଇଛନ୍ତି। ଭାରତୀୟ ଟେନିସ୍ ତାରକା ଲିଆଣ୍ଡର ପେସ୍ ଓ ରୋହନ ବୋପନ୍ନା ନିଜ ନିଜର ସହଜ ବିଜୟ ସହ ଚଳିତ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍ ୟୁଏସ୍ ଓପନ୍ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା ମିଶ୍ରିତ ଯୁଗଳ ବର୍ଗର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ରେ ପେସ୍ ଓ ତାଙ୍କ ସ୍ୱିଜରଲ୍ୟାଣ୍ଡ ସାଥୀ ମାର୍ଟିନ୍ ହଙ୍ଗି ସିଧାସଳଖ 6-2 ଓ 6-2 ସେଟ୍ରେ ଆମେରିକୀୟ ଯୋଡ଼ି ଟେଲର ହାରି ଫ୍ରିଜ୍ ଓ କ୍ଲୋଡ୍ ଲିଉଙ୍କୁ ପରାସ୍ତ କରିଦେଇଛନ୍ତି।